ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଫିନ୍ଟେକ୍, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ରର ପାଲଘରରେ ନିର୍ମିତ ସବୁଠାରୁ ଗଭୀର ଜଳ ବଧାବନ ବନ୍ଦରର ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ୱାକଫ୍ ସଂଶୋଧନ ବିଧେୟକ ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ବୈଠକ ଏବଂ ପ୍ୟାରିସ୍ ପାରା ଅଲମ୍ପିକ୍ସ କ୍ରୀଡ଼ାର ଆଜି ଦ୍ୱିତୀୟ ଦିନରେ ତିନୋଟି ପ୍ରତିଯୋଗିତାରେ ପ୍ରଦର୍ଶନ କରିବେ ଭାରତୀୟ କ୍ରୀଡ଼ାବିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମୟ ଥିଲା ଯେତେବେଳେ ବିଦେଶରୁ ଆସୁଥିବା ଲୋକମାନେ ଭାରତର ସାଂସ୍କୃତିକ ବିବିଧତା ଦେଖି ଆଶ୍ଚର୍ଯ୍ୟ ହେଉଥିଲେ, କିନ୍ତୁ ଆଜି ଯେଉଁମାନେ ଭାରତ ଆସୁଛନ୍ତି ସେମାନେ ଭାରତର ଫିନ୍ଟେକ୍ ବିବିଧତା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2024କୁ ସମ୍ବୋଧିତ କରି ଏହା କହିଛନ୍ତି। ସେ କହିଛନ୍ତି ଆଜି ଦେଶରେ 53 କୋଟିରୁ ଅଧିକ ଲୋକଙ୍କ ପାଖରେ ଜନଧନ ବ୍ୟାଙ୍କ ଖାତା ଅଛି। ବିଗତ 10 ବର୍ଷ ମଧ୍ୟରେ ଦେଶର ଏକ ପ୍ରମୁଖ ଅଂଶ ବ୍ୟାଙ୍କିଂ ବ୍ୟବସ୍ଥା ସହିତ ଯୋଡ଼ି ହୋଇପାରିଛନ୍ତି, ଯାହାଫଳରେ ସେମାନେ ଆର୍ଥିକ ଅନ୍ତର୍ଭୁକ୍ତି ପ୍ରକ୍ରିୟାରେ ସାମିଲ ହେବା ସହ ଦେଶର ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାରା ବିଶ୍ୱର ଅଧାରୁ ଅଧିକ ରିଏଲ୍ ଟାଇମ୍ ଡିଜିଟାଲ୍ ଟ୍ରାନ୍ଜାକ୍ସନ୍ କେବଳ ଭାରତରେ ହେଉଛି। କେବଳ ସେତିକି ନୁହେଁ, ଭାରତର ୟୁପିଆଇ ଫିନ୍ଟେକ୍ର ସବୁଠାରୁ ବଡ଼ ଉଦାହରଣ ବୋଲି ସେ କହିଛନ୍ତି। ଏହି ଗ୍ଲୋବାଲ୍ ଫେଷ୍ଟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଆର୍ଥିକ ସେବାକୁ ଗଣତାନ୍ତ୍ରିକ ରୂପ ଦେବା କ୍ଷେତ୍ରରେ ଫିନ୍ଟେକ୍ର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତର ନାଗରିକଙ୍କ ପାଇଁ ଇଜ୍ ଅଫ୍ ଲିଭିଂ ବ୍ୟବସ୍ଥାକୁ ଫିନ୍ଟେକ୍ ସଫଳ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଦେଶ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସେବା ପ୍ରଦାନ କ୍ଷେତ୍ରରେ ଫିନ୍ଟେକ୍ ସର୍ବୋତ୍ତମ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛି। ସେ କହିଛନ୍ତି
10 ସାଲ ମେ ହମନେ ଏକ ପ୍ରକାର ସେ ପୁରି ୟୁରୋପିଆନ ୟୁନିୟନ କେ ବରାବର ଆବାଦୀ କୋ ବ୍ୟାଙ୍କିଂ ସିଷ୍ଟମ ସେ ଯୋଡ଼ା ହେ। ସାଥିଓ ଜନଧନ ଆଧାର ମୋବାଇଲ କି ତିନିତି ନେ ଏକ ଔର ଟ୍ରାନ୍ସଫର୍ମେସନ କୋ ଗତି ଦି ହେ। କଭି ଲୋକ କହତେ ଥେ କି କ୍ୟାଶ ଇଜ କିଙ୍ଗ, ଆଜ ଦୁନିଆ କା କରିବ କରିବ ଆଧା ରିଅଲ ଟାଇମ ଡିଜିଟାଲ ଟ୍ରାନ୍ଜାକ୍ସନ ଭାରତ ମେ ହୋତା ହେ। ପୁରୀ ଦୁନିଆ ମେ ଭାରତ କା ୟୁପିଆଇ ଫିନ୍ଟେକ୍ କା ବହୁତ ବଡ଼ା ଉଦାହରଣ ବନ ଗୟା ହେ। ଆଜ ଗାଁ ହୋ ୟା ସହର, ସର୍ଦି ହୋ ୟା ଗର୍ମୀ, ବାରିଶ ହୋ ୟା ବର୍ଫ ଗିର ରହି, ଭାରତ ମେ ବ୍ୟାଙ୍କିଂ ସର୍ଭିସ 24 ଘଣ୍ଟେ ସାତୋ ଦିନ 12 ମହିନେ ଚଲତି ରହତି ହେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାରାଷ୍ଟ୍ରର ପାଲଘରରେ ନିର୍ମିତ ବଧାବନ ବନ୍ଦର ଏକ ସ୍ୱତନ୍ତ୍ର ପରିଯୋଜନା ଯାହା ଦେଶର ବିକାଶରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିବ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆଜି ଦେଶର ସବୁଠାରୁ ଗଭୀର ଜଳ ବନ୍ଦର ଭାବେ ଏହାର ଉଦ୍ଘାଟନ ହେବ। 76,000 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ବନ୍ଦର ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରବେଶ ପଥ ହେବା ସହ ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି। ଏହି ବନ୍ଦର ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗକୁ ସିଧାସଳଖ ସଂଯୋଗ ପ୍ରଦାନ କରିବା ସହିତ ପରିବହନ ସମୟ ଏବଂ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ। ଆଜି ମହାରାଷ୍ଟ୍ର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରାୟ 1,560 କୋଟି ଟଙ୍କାର 218 ମତ୍ସ୍ୟ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ, ଫଳରେ ଏହି କ୍ଷେତ୍ରରେ 5 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏଥିସହିତ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରୋଲ୍ ଆଉଟ୍ ଅଫ୍ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମ୍ର ଶୁଭାରମ୍ଭ କରିବେ। 360 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ଉତ୍ତରପ୍ରଦେଶର ଜେବର୍ଠାରେ ଥିବା ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବ। ବିମାନ ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ବାଣିଜ୍ୟିକ ଉଡ଼ାଣ ପ୍ରକ୍ରିୟାର ପରୀକ୍ଷଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏରୋଡ୍ରମ୍ ଅନୁମତି ନିମନ୍ତେ ଆବେଦନ କରାଯିବ। ଏହି ବିମାନ ବନ୍ଦର ଦିଲ୍ଲୀ ତଥା ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ସହ ବିଶ୍ୱର ବିଭିନ୍ନ ସ୍ଥାନକୁ ବାଣିଜ୍ୟିକ ଉଡ଼ାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥିଲାଗି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦର କେତେକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ଜଣାପଡ଼ିଛି। କୁଇର ସମ୍ପ୍ରଦାୟର ବ୍ୟକ୍ତିମାନେ ବ୍ୟାଙ୍କରେ ଯୁଗ୍ମ ଖାତା ବା ଜଏଣ୍ଟ ଆକାଉଣ୍ଟ ଖୋଲିବା ଏବଂ ନିଜ ସମ୍ପ୍ରଦାୟର କୌଣସି ସମ୍ପର୍କୀୟଙ୍କୁ ନୋମିନି ରଖିବା ନେଇ କୌଣସି ପ୍ରତିବନ୍ଧକ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। କୁଇର ସମ୍ପ୍ରଦାୟର ଲୋକମାନଙ୍କ ଅସୁବିଧା ନିମନ୍ତେ ସୁପ୍ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଦାଏଲ କରିଥିବା ମାମଲାର ଗତବର୍ଷ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି, ଖାତାଧାରୀଙ୍କ ମୃତ୍ୟୁ ହେବା କ୍ଷେତ୍ରରେ ନୋମିନି ବଳକା ଅର୍ଥରାଶି ପାଇପାରିବେ।
डॉक्टर साहब, हम अपने बच्चे को दस्त से कैसे बचाएं?
रक्षा, रोकथाम और उपचार के साथ बच्चे को 6 महीने तक सिर्फ माँ का दूध पिलाएं। खाना पकाने से पहले और शौचालय या मल साफ करने के बाद हाथ साबुन से धोएं।
और दस्त हो जाने पर?
हर दस्त के बाद बच्चे को ORS का घोल पिलाएं और 14 दिन तक जिंक की गोली दें।
समझ गई डॉक्टर साहब।
क्या?
रक्षा, रोकथाम और उपचार।
अधिक जानकारी के लिए आशा दीदी से संपर्क करें। स्वास्थ्य एवं परिवार कल्याण मंत्रालय द्वारा जनहित में जारी।
ନୂଆଦିଲ୍ଲୀରେ ଆଜି ୱାକଫ୍ ସଂଶୋଧନ ବିଧେୟକ 2024 ସମ୍ବନ୍ଧିତ ସଂସଦୀୟ ଯୁଗ୍ମ କମିଟିର ବୈଠକ ବସିବ। ବୈଠକରେ ବିଭିନ୍ନ ପକ୍ଷଙ୍କ ପରାମର୍ଶ ଏବଂ ପ୍ରସ୍ତାବ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି ଜଣାପଡ଼ିଛି। ଲୋକସଭା ସଚିବାଳୟର ସୂଚନା ମୁତାବକ ମୁମ୍ବାଇର ଅଲ୍ ଇଣ୍ଡିଆ ସୁନି ଜମାୟୁତୁଲ୍ଲା ଉଲେମା ଏବଂ ନୂଆଦିଲ୍ଲୀର ଇଣ୍ଡିଆନ୍ ମୁସଲିମ୍ ଫର୍ ସିଭିଲ୍ ରାଇଟ୍ସ ଆଜିର ବୈଠକରେ ସେମାନଙ୍କର ମତ ଉପସ୍ଥାପନ କରିବେ। ଏହି ସଂସଦୀୟ ଯୁଗ୍ମ କମିଟି ଲୋକସଭା ସାଂସଦ ଜଗଦମ୍ବିକା ପାଲ୍ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି। ୱାକଫ୍ ବିଧେୟକ ସମ୍ପର୍କରେ କମିଟି ପକ୍ଷରୁ ସାଧାରଣ ନାଗରିକ, ସ୍ୱେଚ୍ଛାସେବୀ ପ୍ରତିଷ୍ଠାନ, ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଠାରୁ ପରାମର୍ଶ ଓ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ଚଳିତ ମାସ 22 ତାରିଖରେ କମିଟିର ପ୍ରଥମ ବୈଠକ ବସିଥିଲା। 31 ଜଣିଆ ଏହି ଯୁଗ୍ମ କମିଟିରେ ଲୋକସଭାରୁ 21 ଜଣ ଏବଂ ରାଜ୍ୟସଭାରୁ 10 ଜଣ ସାଂସଦ ସଦସ୍ୟ ରହିଛନ୍ତି। ୱାକଫ୍ ସଂଶୋଧନ ବିଧେୟକ 2024 ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତିର ସୁପରିଚାଳନା ଏବଂ ପରିଚାଳନାଗତ କ୍ଷମତା ବୃଦ୍ଧି କରିବା। ଏହି ବିଧେୟକରେ 1995 ୱାକଫ୍ ଅଧିନିୟମ ନାମ ପରିବର୍ତ୍ତନ କରାଯାଇ ଏକୀକୃତ ୱାକଫ୍ ପ୍ରବନ୍ଧନ କରିବାକୁ ପ୍ରସ୍ତାବ ରହିଛି। ଲୋକସଭା ୱେବ୍ସାଇଟ୍ରେ ଏହି ବିଧେୟକର ଉଭୟ ହିନ୍ଦୀ ଏବଂ ଇଂରାଜୀ ପ୍ରତିଲିପି ଉପଲବ୍ଧ ହେଉଛି। ସୂଚନାଯୋଗ୍ୟ, ସଂସଦର ଗତ ବଜେଟ୍ ଅଧିବେଶନ କାଳରେ ଏହି ବିଧେୟକ ଗୃହର ମଞ୍ଜୁରୀ ଲାଗି ଉପସ୍ଥାପନ କରାଯାଇଥିଲା, କିନ୍ତୁ ଏହାକୁ ବିରୋଧ କରାଯିବା ପରେ ସଂସଦୀୟ ଯୁଗ୍ମ କମିଟିକୁ ବିଚାର ଲାଗି ପଠାଯାଇଛି। ଝାଡ଼ଖଣ୍ଡ ମନ୍ତ୍ରିମଣ୍ଡଳରୁ ଚମ୍ପେଇ ସୋରେନ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଘାଟଶିଳାର ବିଧାୟକ ରାମଦାସ ସୋରେନଙ୍କୁ ମନ୍ତ୍ରୀପଦ ମିଳିଛି। ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳର ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ରାଞ୍ଚିସ୍ଥିତ ରାଜଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଭାରତ ଏବଂ ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖାର ସମ୍ମାନ କରିବା ସହ ପରିସ୍ଥିତିରେ ଉନ୍ନତି ଆଣିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସହମତ ହୋଇଥିବା ଜଣାପଡ଼ିଛି। ଗତକାଲି ଚୀନ୍ର ବେଜିଂଠାରେ ଭାରତ ଓ ଚୀନ୍ ସୀମା ସମସ୍ୟା ସମ୍ପର୍କିତ ପରାମର୍ଶ ଏବଂ ସହଯୋଗ ସମ୍ବନ୍ଧୀୟ 31ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଏସିଆ ଯୁଗ୍ମ ସଚିବ ଗୌରାଙ୍ଗଲାଲ ଦାସ ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇଥିଲେ। ଚୀନ୍ ପ୍ରତିନିଧିମଣ୍ଡଳର ନେତୃତ୍ୱ ସେଠାକାର ବିଦେଶ ମନ୍ତ୍ରଣାଳୟର ସୀମା ଏବଂ ମହାସାଗର ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ହୋଙ୍ଗ୍ ଲ୍ୟାଙ୍ଗ୍ ନେଇଥିଲେ। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଦେଶ ପାରସ୍କରିକ ମତଭେଦ ହ୍ରାସ କରିବା ସହ ଦୀର୍ଘଦିନ ଧରି ସମାଧାନ ହୋଇନଥିବା ସମସ୍ୟାର କିଭଳି ତ୍ୱରିତ ସମାଧାନ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ। ପ୍ୟାରିସ୍ ପାରା ଅଲିମ୍ପିକ୍ସ କ୍ରୀଡ଼ାର ଆଜି ଦ୍ୱିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ 3ଟି ପ୍ରତିଯୋଗିତାରେ ପ୍ରଦର୍ଶନ କରିବେ। ବନ୍ଧୁକ ଚାଳନାରେ ଟୋକିଓ ପାରା ଅଲିମ୍ପିକ୍ସର ସ୍ୱର୍ଣ୍ଣପଦକ ବିଜେତା ଅବନୀ ଲେଖରା ଏବଂ ଅନ୍ୟ 4 ଜଣ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଜି ମଧ୍ୟ 3ଟି ପାରା ଆଥ୍ଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମହିଳା ଡିସ୍କସ୍ ଥ୍ରୋରେ ଜ୍ୟୋତି କରନ ଏବଂ ସାକ୍ଷୀ କସାନା, 100 ମିଟର ମହିଳା ଦୌଡ଼ରେ ପ୍ରୀତି ପାଲ ଏବଂ ପୁରୁଷ ସଟ୍ପୁଟ୍ ଥ୍ରୋରେ ମନୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାଛଡ଼ା ଗତକାଲି ଆରମ୍ଭ ହୋଇଥିବା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ଆଜି ମଧ୍ୟ ଜାରି ରହିବ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଫିନ୍ଟେକ୍, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ରର ପାଲଘରରେ ନିର୍ମିତ ସବୁଠାରୁ ଗଭୀର ଜଳ ବଧାବନ ବନ୍ଦରର ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ୱାକଫ୍ ସଂଶୋଧନ ବିଧେୟକ ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ବୈଠକ ଏବଂ ପ୍ୟାରିସ୍ ପାରା ଅଲିମ୍ପିକ୍ସ କ୍ରୀଡ଼ାର ଆଜି ଦ୍ୱିତୀୟ ଦିନରେ 3ଟି ପ୍ରତିଯୋଗିତାରେ ପ୍ରଦର୍ଶନ କରିବେ ଭାରତୀୟ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।